ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଜୁହାର। ପହିଲା ମୁଖିଆ ଖବର। ଜମ୍ମୁ କାଶ୍ମୀର ଆତଙ୍କବାଦୀ ଆକ୍ରମଣ ଘଟଣାକୁ ନେଇକରି ଦିଲ୍ଲୀ ସଂସଦ ଭବନରେ ଚାଲିଛି ସର୍ବଦଳୀୟ ବୈଠକ। ସ୍ଥଳସେନା ମୁଖ୍ୟ ଆଇବା କାଏଲ ଜମ୍ମୁ କାଶ୍ମୀରର ସୁରକ୍ଷା ସ୍ଥିତିର କରିବେ ସମୀକ୍ଷା। ଆକ୍ରମଣ ଘଟଣାଥି ଜୀବନ ହରାଇଥିବା ପ୍ରଶାନ୍ତ ଶତପଥୀଙ୍କ ନିଜର ଗାଁ ବାଲେଶ୍ୱର ଜିଲ୍ଲା ଇଶାଣୀଠାରେ ସରିଲା ଶେଷକୃତ୍ୟ। ପଞ୍ଚାୟତିରାଜ ସଂସ୍ଥାମାନଙ୍କୁ ବରକସ କରିବା ଲାଗି ସରକାର ସବୁ ପଦକ୍ଷେପ ନେଉଛନ୍, ଜାତୀୟ ପଞ୍ଚାୟତିରାଜ ଦିବସ ଅବସରରେ କହିଲେ ମୁଖ୍ୟମନ୍ତ୍ରୀ। ଆଉ ଓଡ଼ିଶା ଅକ୍ଷୟ ଶକ୍ତି ନୀତି ଆଧାରଥି ସିଙ୍ଗିଲ ୱିଣ୍ଡୋ କମିଟିଙ୍କ ବୈଠକଥି 7 ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ। ପହଲଗାଓଁ ଆତଙ୍କବାଦୀ ଆକ୍ରମଣ ଘଟଣାକୁ ନେଇକରି ସଂସଦ ଭବନର ଇହାଦେ ସର୍ବଦଳୀୟ ବୈଠକ ଚାଲିଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର, ଏଆଇସିସି ମୁଖ୍ୟ ମଲ୍ଲିକାର୍ଜୁନ ଖଡ୍ଗେ, ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ସହିତ ଭିନ୍ ଭିନ୍ ଦଳର ବରିଷ୍ଠ ନେତାମାନେ ଯୋଗ ଦେଇଛନ୍। ଇତାର ଆଗନୁ ସ୍ୱରାଷ୍ଟ୍ରମନ୍ତ୍ରୀ ଆଉ ବୈଦେଶିକ ବ୍ୟାପାର ମନ୍ତ୍ରୀ ରାଷ୍ଟ୍ରପତି ଭବନର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିକରି ଆକ୍ରମଣ ଘଟଣାକୁ ନେଇକରି ଆଲୋଚନା କରିଛନ୍। ପହଲଗାଓଁ ଆତଙ୍କବାଦୀ ଆକ୍ରମଣ ଉତ୍ତରୁ ଭାରତ ତରଫ ପାକିସ୍ତାନ ଉପରେ ନିଆଯାଇଥିବା କଠୋର କୂଟନୈତିକ ପଦକ୍ଷେପ ବାବଦେ ରାଷ୍ଟ୍ରପତିଙ୍କୁ ଜଣାଇଛନ୍। ସେଆଡ଼େ ସ୍ଥଳସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଆଇବା କାଏଲ ଜମ୍ମୁ କାଶ୍ମୀର ଗସ୍ତ କରିକରି ସୁରକ୍ଷା ସ୍ଥିତି ସମୀକ୍ଷା କରିବେ। ଆକ୍ରମଣ ଘଟଣା ଉତ୍ତରୁ ବିଏସ୍ଏଫ୍ ତରଫ ଅଟାରୀ ସହିତ ପଞ୍ଜାବର ଆଉ ଦୁଇଟା ଜାଗାନୁ ଧ୍ୱଜାବତରଣ ସମାରୋହକୁ ବନ୍ଦ କରିଦିଆଯାଇଛି। ପହଲଗାଓଁ ଆତଙ୍କବାଦୀ ଆକ୍ରମଣ ଘଟଣାଥି ଜୀବନ ହାରିଥିବା ଲୋକଙ୍କୁ ନ୍ୟାୟ ଦେବାର ଲାଗି ସବୁପ୍ରକାର ଚେଷ୍ଟା କରାଯିବା ଆଉ ସାରା ଦେଶ ଏଥିଲାଗି ସଂକଳ୍ପ ନେଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍। ଜାତୀୟ ପଞ୍ଚାୟତିରାଜ ଦିବସ ଅବସରରେ ଆଜି ବିହାରର ମଧୁବନୀ ଜିଲ୍ଲାର ଗୋଟିଏ ସାଧାରଣ ସଭାକୁ ସମ୍ବୋଧିତ କରିକରି ପ୍ରଧାନମନ୍ତ୍ରୀ କହିଛନ୍, ଏହି ଘଟଣାଥି ସବୁ ଆତଙ୍କବାଦୀ ଆଉ ସେମାନଙ୍କ ସହଯୋଗୀମାନଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବା। ମାନବିକତାଥି ବିଶ୍ୱାସ କରୁଥିବା ସବୁ ବ୍ୟକ୍ତିବିଶେଷ ଦେଶକେ ସମର୍ଥନ କରୁଛନ୍ ବୋଲି प्रधानमंत्री कहिचन।
देश में 30,000 नए पंचायत भवन भी बनाए गए, पंचायतों को पर्याप्त फंड मिले, ये भी सरकार की प्राथमिकता रही है। बीते 10 साल में 2,00,000 करोड़ रुपए से ज्यादा का फंड पंचायतों को मिला है। ये सारा पैसा गांव के विकास में लगा है।
ଅଭିଭାଷଣ ମୂଲ କରବାର ଆଗନୁ ପ୍ରଧାନମନ୍ତ୍ରୀ ଘଟଣାଥି ଜୀବନ ହାରିଥିବା ଲୋକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇକରି କିଛି ସମୟ ନୀରବ ପ୍ରାର୍ଥନା କରିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ସେ ଇଲାକାନ 13,480 କୋଟି ଟଙ୍କାର ଭିନ୍ ଭିନ୍ ପ୍ରକଳ୍ପର ଉଦ୍ଘାଟନ ଆର୍ ଶିଳାନ୍ୟାସ କରିଛନ୍। ପହଲଗାଓଁ ଆତଙ୍କବାଦୀ ଆକ୍ରମଣ ଘଟଣାଥି ଜୀବନ ହରାଇଥିବା ବାଲେଶ୍ୱର ଜିଲ୍ଲାର ସାରଦା ପଞ୍ଚାୟତର ପ୍ରଶାନ୍ତ ଶତପଥୀଙ୍କ ଶେଷକୃତ୍ୟ ଆଜି ତାଙ୍କର ଗାଁ ଇଶାଣୀଠାରେ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, ସାଂସଦ ପ୍ରତାପ ଷଡ଼ଙ୍ଗୀ, ବିଜେପି ରାଜ୍ୟ ଶାଖା ସଭାପତି ମନମୋହନ ସାମଲଙ୍କ ସହିତ ବହୁତ ବିଶିଷ୍ଟ ବ୍ୟକ୍ତିବିଶେଷ ଯୋଗ ଦେଇକରି ତାଙ୍କର ଘରେ ଶେଷ ଦର୍ଶନ କରିଛନ୍। ପ୍ରଶାନ୍ତଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇକରି ମୁଖ୍ୟମନ୍ତ୍ରୀ ଅନୁକମ୍ପା ସାହାଜ ଘୋଷଣା କରିଛନ୍। ପଞ୍ଚାୟତିରାଜ ସଂସ୍ଥାମାନଙ୍କୁ ଅଧିକା ସଶକ୍ତ କରବାର ସହିତ ସାଧାରଣ ଲୋକଙ୍କର ବିକାଶ କାମତି ଭାଗିଦାରୀକେ ସୁନିଶ୍ଚିତ କରବାର ଲାଗି ଦେଶେ ଆଜି ଜାତୀୟ ପଞ୍ଚାୟତିରାଜ ଦିବସ ପାଳନ କରାଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏହି ଦିବସ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍। ପଞ୍ଚାୟତିରାଜ ବ୍ୟବସ୍ଥା ହେଉଛି ଲୋକତନ୍ତ୍ରର ଆଧାର। ଗାଁ ଇଲାକାର ସଶକ୍ତିକରଣ, ଶିକ୍ଷା ଆଉ ସ୍ୱାସ୍ଥ୍ୟର ଉନ୍ନତି ଜରିଏ ନୂଆ ଓଡ଼ିଶା ଗଠନ ଲାଗି ସଭେ ପ୍ରତିବଦ୍ଧ ହେବାର୍କେ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍। ଗାଁ ଆଉ ପଞ୍ଚାୟତର ବିକାଶ ହେଲେ ଦେଶର ବିକାଶ ହେବ ବୋଲି ପୁରୀ ତାଳବଣିଆଠାରେ ରାଜ୍ୟସ୍ତରୀୟ ପଞ୍ଚାୟତିରାଜ ଦିବସଟି ଯୋଗ ଦେଇକରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍। ମୁଖ୍ୟମନ୍ତ୍ରୀ କହିଛନ୍, ଆଇବା ବଛର ଶେଷ ତକ୍ ସବୁ ଗାଁକେ ରାସ୍ତା, ଲୋକକୁ ଘର, ସଫା ପିଇବାର ପାଇଁ ସୁବିଧା ଯୋଗାଇ ଦେବା ଲାଗି ସରକାର ଚେଷ୍ଟା କରୁଛନ୍। ଇହାଦେ ତକ 27,00,000 ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାଥି ଘର ଯୋଗାଇ ଦିଆଯାଇଥିବା ବେଳେ ଆଇବା 3 ବଛର ଭିତରେ ଅନ୍ତୋଦୟ ଆବାସ ଯୋଜନାଥି 7,550 କୋଟି ଟଙ୍କା ଖର୍ଚ୍ଚାଥି 26,00,000 ଲୋକଙ୍କୁ ଘର ଯୋଗାଇ ଦିଆଯିବା। ବିକଶିତ ଗାଁ ବିକଶିତ ଓଡ଼ିଶା ଲକ୍ଷ୍ୟ ପୂରଣ ଲାଗି 10,000 କୋଟି ଟଙ୍କାର ପ୍ରକଳ୍ପ ତିଆରି କାମ ହାତକି ନିଆଯାଇଥିବାର କଥା ମୁଖ୍ୟମନ୍ତ୍ରୀ କହିଛନ୍। 2036 ମସିହା ତକ ସମୃଦ୍ଧ ଓଡ଼ିଶା ଗଠନ ଦିଗେ ସଭେ କାମ କରିବା ଲାଗି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି ଆହ୍ୱାନ ଦେଇଛନ୍। ଏତାର ସହିତ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସୁଭଦ୍ରା ଯୋଜନାର ହିତାଧିକାରୀମାନଙ୍କୁ 6 ଖେପ୍ ସାହାଯ୍ୟ ଟଙ୍କା ବାଣ୍ଟିଛନ୍। ମୁଖ୍ୟମନ୍ତ୍ରୀ ଇ ଅବସରରେ ଇ ପଞ୍ଚାୟତ ସଭା ପୋର୍ଟାଲ, ପିପିଏମ୍ଏସ୍ ପୋର୍ଟାଲ, ପଞ୍ଚାୟତ ତଦାରଖ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପଞ୍ଚାୟତମାନଙ୍କେ ପ୍ରୋହାହନ ରାଶି ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାଥି ହିତାଧିକାରୀମାନଙ୍କୁ ସବ୍ସିଡି ବାଣ୍ଟିଛନ୍। ଆଉ 314 ବ୍ଲକସ୍ତରୀୟ ଷ୍ଟାଡିୟମ୍ମାନଙ୍କର ଭିତ୍ତିପ୍ରସ୍ତର ସ୍ଥାପନା କରିଛନ୍। କାର୍ଯ୍ୟକ୍ରମଟି ଦୁଇ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ପ୍ରଭାତୀ ପରିଡ଼ା, ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ, ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ପ୍ରମୁଖ ଉପସ୍ଥିତ ଥିଲେ। ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ପ୍ରେକ୍ଷାଳୟନ ଜାତୀୟ ପଞ୍ଚାୟତିରାଜ ଦିବସ କାର୍ଯ୍ୟକ୍ରମ ପାଳନ ହୋଇଯାଇଛି। କାର୍ଯ୍ୟକ୍ରମଟି ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୁନ୍ଦର ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ଶାସନ ବ୍ୟବସ୍ଥା ଥି ପଞ୍ଚାୟତିରାଜ ପ୍ରତିନିଧିମାନଙ୍କର ଭୂମିକା ବାବଦେ ଆଲୋଚନା କରିଥିଲେ। 2036 ତକ ବିକଶିତ ଓଡ଼ିଶା ଗଠନ ଆମର ଲକ୍ଷ୍ୟ ଆୟ ବୋଲି ଜିଲ୍ଲାପାଳ ଏ ଅବସରରେ କହିଛନ୍। କାର୍ଯ୍ୟକ୍ରମଟି 21 ହିତାଧିକାରୀଙ୍କୁ ନୂଆ ରାସନ କାର୍ଡ ବଣ୍ଟାଯାଇଛି। ନୂଆପଡ଼ା ଜିଲ୍ଲା ଖଡ଼ିଆଲ ବ୍ଲକଠାରେ ହୋଇଥିବା ଜାତୀୟ ପଞ୍ଚାୟତିରାଜ ଦିବସ କାର୍ଯ୍ୟକ୍ରମଟି ଆର୍ଥିକ ଅନୁଦାନ ଠିକ୍ ଭାବେ ଖର୍ଚ୍ଚ କରିଥିବା ଲାଗି 3 ପଞୟତକେ ଗ୍ରେଡ୍ ଏ ମାନ୍ୟତା ଦେଇକରି 7,71,924 ଟଙ୍କାର ଆର୍ଥିକ ସାହାଯ୍ୟ ଦିଆଯାଇଛି। ଇତାର ସହିତ 51 ହିତାଧିକାରୀଙ୍କୁ ନୂଆ ରାସନ କାର୍ଡ ବଣ୍ଟାଯାଇଛି। ସେନ୍ତା କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଟାଉନ୍ ହଲ୍ଠାରେ ଜିଲ୍ଲାସ୍ତରୀୟ ପଞ୍ଚାୟତିରାଜ ଦିବସ ପାଳିତ ହୋଇଯାଇଛି। ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓଙ୍କ ଅଧ୍ୟକ୍ଷତାରେ ହୋଇଥିବା କାର୍ଯ୍ୟକ୍ରମଟି ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଯୋଗ ଦେଇଥିଲେ। ଏହି ଅବସରରେ ଜିଲ୍ଲାର ମନରେଗା ଯୋଜନାଥି ଚାଲିଥିବା ଭିନ୍ ଭିନ୍ କାମର ଅଗ୍ରଗତି ବାବଦେ ସୂଚନା ଦିଆଯାଇଥିଲା। ସୁବର୍ଣ୍ଣପୁର ଜିଲ୍ଲା ଟାଉନ୍ ହଲ୍ଠାରେ ଜିଲ୍ଲାପାଳ ଅନ୍ୟା ଦାସଙ୍କ ଅଧ୍ୟକ୍ଷତାରେ ହୋଇଥିବା ଜିଲ୍ଲାସ୍ତରୀୟ ପଞ୍ଚାୟତିରାଜ ଦିବସ ସମାରୋହଟି ଜିଲ୍ଲାର 6 ଯାକ ବ୍ଲକ ଇଲାକାର ଲୋକଙ୍କର ଉନ୍ନତି ଲାଗି 88 ଭିନ୍ ଭିନ୍ କଲ୍ୟାଣମୂଳକ ପ୍ରକଳ୍ପ ଲୋକାର୍ପଣ କରାଯାଇଥିଲା। ଇତାର ଛଡ଼ା 35 ହିତାଧିକାରୀଙ୍କୁ ନୂଆ ରାସନ କାର୍ଡ ଦିଆଯାଇଥିଲା। ସେନ୍ତା ଜିଲ୍ଲାର 5 ଗ୍ରାମ ପଞ୍ଚାୟତ 3,86,000 ଲେଖା ଟଙ୍କା ଦିଆଯାଇଥିଲା। ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମମାନଙ୍କେ ପୁରୀଠାରେ ହୋଇଥିବା ରାଜ୍ୟସ୍ତରୀୟ ପଞ୍ଚାୟତିରାଜ ଦିବସ କାର୍ଯ୍ୟକ୍ରମର ସିଧା ପ୍ରସାରଣ କରାଯାଇଥିଲା। ଓଡ଼ିଶା ଅକ୍ଷୟ ଶକ୍ତି ନୀତି ସିଙ୍ଗିଲ୍ ୱିଣ୍ଡୋ କମିଟି ଆଜି 1,191,47,00,000 ଟଙ୍କାର 7 ପୁଞ୍ଜିନିବେଶ ପ୍ରସ୍ତାବକେ ଅନୁମୋଦନ କରିଛି। ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ବିଶାଲ କୁମାର ଦେବକର ଅଧ୍ୟକ୍ଷତାରେ ହୋଇଥିବା ବୈଠକଟି 95.7 MW କ୍ଷମତାର 2 ପବନ ଶକ୍ତି ପ୍ରକଳ୍ପ, 53.97 MW କ୍ଷମତାର 4 ଭୂମି ଆଧାରିତ ସୌରଶକ୍ତି ପ୍ରକଳ୍ପ ଆଉ 0.6 MW ପାୱାର କ୍ଷମତାର ପହିଲା ବ୍ୟାଟେରୀ ଷ୍ଟୋରେଜ୍ ପ୍ରକଳ୍ପକେ ଅନୁମୋଦନ ମିଳିଛି। ରାଜ୍ୟ ଏହି ପ୍ରକଳ୍ପମାନଙ୍କ ଜରିଏ ଅକ୍ଷୟ ଶକ୍ତି ଉତ୍ପାଦନ ଲାଗିଥିବା ପ୍ରାକୃତିକ ସମ୍ଭାବନାମାନଙ୍କୁ ଠିକ୍ ଭାବେ ବ୍ୟବହାର କରାଯାଇପାରବା। ରାଜ୍ୟର ସବୁ ଯୋଗ୍ୟ ହିତାଧିକାରୀମାନଙ୍କୁ ଖେପ୍ ଖେପ୍ କରି ରାସନ କାର୍ଡ ଦିଆଯିବ ବୋଲି ଖାଦ୍ୟ ଯୋଗାଣ ଆଉ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍। ନୂଆ ରାସନ କାର୍ଡ ଲାଗି ଇହାଦେ ତକ 14 ଆବେଦନ ହୋଇଛି ବୋଲି ଶ୍ରୀ ପାତ୍ର କହିଛନ୍। ଇ କେୱାଇସି ଜରିଏ ମୃତ ହିତାଧିକାରୀମାନଙ୍କୁ ଚିହ୍ନଟ କରାଯାଇଛି। 1 ଅଯୋଗ୍ୟ ହିତାଧିକାରୀମାନଙ୍କୁ ତାଲିକାନୁ ବାଦ ଦିଆଯାଇଥିବାର ବେଳେ 5 ମୃତ ହିତାଧିକାରୀମାନଙ୍କ ନାଁ ତାଲିକାନୁ କଟାଯାଇଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍। ଆବେଦନ ଲାଗି ଇହାଦେ ଭିଲ୍ ପୋର୍ଟାଲ ଖୋଲା ଅଛେ ଆଉ ଯୋଗ୍ୟ ହିତାଧିକାରୀମାନେ ଇତାର ଲାଭ ଉଠାବା ଲାଗି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ 27 ରବିବାର ଦିନ ସକାଳର 11 ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରି ଦେଶ ଆଉ ଦୁନିଆ ସାରା ଲୋକଙ୍କ ସାଙ୍ଗେ ବିଚାର ବିନିମୟ କରିବେ। ଇଟା ତାଙ୍କର 121 ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ଏଥିଲାଗି ପ୍ରଧାନମନ୍ତ୍ରୀ ସାଧାରଣ ଲୋକଙ୍କର ମତାମତ ମାଗିଛନ୍। ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଆଉ ଦୂରଦର୍ଶନ ଜରିଏ ଆର୍ ଏଆଇଆର୍ ନ୍ୟୁଜ୍ ୱେବ୍ସାଇଟ୍, ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ ଦେଇ ପ୍ରସାରଣ କରାଯିବା। ଆକାଶବାଣୀ ସମ୍ବାଦ, ଡିଡି ନ୍ୟୁଜ୍, ପିଏମ୍ଓ ଅଫିସ୍, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲ୍ ଥିବିଲ୍ ଇଟା ପ୍ରସାରଣ କରାଯିବା। ପ୍ରଧାନମନ୍ତ୍ରୀଙ୍କର ହିନ୍ଦୀ ଅଭିଭାଷଣ ଉତ୍ତରୁ ଆଞ୍ଚଳିକ ଭାଷାତି ଇତାର ପ୍ରସାରଣ କରାଯିବା। ସେହିଦିନ ରାତି 8 ଆଞ୍ଚଳିକ ଭାଷାନ୍ତରଣର ଫେର୍ ଘାଏ ପ୍ରସାରଣ କରାଯିବା। ସିମ୍ଲିପାଲ ଅଭୟାରଣ୍ୟକେ ଦେଶର 107 ଜାତୀୟ ଉଦ୍ୟାନର ମାନ୍ୟତା ମିଳିସାରିଛି। ଏ ବାବଦେ ରାଜ୍ୟ ଜଙ୍ଗଲ ପରିବେଶ ଆଉ ଜଳବାୟୁ ବିଭାଗ ତରଫରୁ ବିଜ୍ଞପ୍ତି ବାହାରିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ଏବେ 24 ଭିତରେ ଜବର ଖରାକେ ନେଇକରି ସମ୍ବଲପୁର, ଝାରସୁଗୁଡ଼ା, ବୌଦ୍ଧ, ବଲାଙ୍ଗୀର, ସୁନ୍ଦରଗଡ଼ ଆର୍ ସୁବର୍ଣ୍ଣପୁର ଜିଲ୍ଲା ଲାଗି ସତର୍କ ସୂଚନା ଜାରି କରାଯାଇଛି। ପାଣିପାଗ କେନ୍ଦ୍ର ତରଫରୁ ଆଜି 16 ଜାଗାର ତାପମାତ୍ରା 40°C ଉପରେ ରହିଥିଲା। ଝାରସୁଗୁଡ଼ାନ ଦିନର ସବୁନୁଜ ତାପମାତ୍ରା 45.2°C ରେକର୍ଡ କରାଯାଇଥିଲା। ଜାମ୍ମୁ କାଶ୍ମୀର ଆତଙ୍କବାଦୀ ଆକ୍ରମଣ ଘଟଣାଥି ନେଇକରି ଦିଲ୍ଲୀ ସଂସଦ ଭବନରେ ଚାଲିଛେ ସର୍ବଦଳୀୟ ବୈଠକ। ଆକ୍ରମଣ ଘଟଣାଥି ଜୀବନ ହରିଥିବା ପ୍ରଶାନ୍ତ ଶତପଥୀଙ୍କ ନିଜର ଗାଁ ବାଲେଶ୍ୱର ଜିଲ୍ଲା ଇଶାଣିଠାରେ ସରିଲା ଶେଷକୃତ୍ୟ। ପଞ୍ଚାୟତିରାଜ ସଂସ୍ଥାମାନଙ୍କୁ ବରକସ କରିବା ଲାଗି ସରକାର ସବୁ ପଦକ୍ଷେପ ନେଉଛନ୍ତି ଜାତୀୟ ପଞ୍ଚାୟତିରାଜ ଦିବସ ଅବସରରେ କହିଲେ ମୁଖ୍ୟମନ୍ତ୍ରୀ। ଆଉ ଓଡ଼ିଶା ଅକ୍ଷୟ ଶକ୍ତି ନୀତି ଆଧାରତି ସିଙ୍ଗିଲ୍ ୱିଣ୍ଡୋ କମିଟି ବୈଠକଟି ସାତଟା ପ୍ରସ୍ତାବକେ ମିଳିଲା ମଞ୍ଜୁରୀ। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।